ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି ଆରମ୍ଭ ହେବା ସହ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହେଉଛି। ଆଜି ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ଏକମାସ ଧରି ମହାକାର୍ତ୍ତିକ ନୀତି ଅନୁଷ୍ଠିତ ହେବ। ପ୍ରତ୍ୟହ ଭୋର 4ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି କରାଯିବା ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ରାଧା ଦାମୋଦର ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ କରାଯିବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ମା' ଦୁର୍ଗାଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଓ କଟକ ସହରରେ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆଜି ସକାଳ 8ଟାରୁ ଆସନ୍ତାକାଲି ପ୍ରତିମାଗୁଡ଼ିକ ବିସର୍ଜନ ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍ ନିୟମ ଅନୁଯାୟୀ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ଦୁର୍ଗାପୂଜା ଭସାଣ ଓ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀରେ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ରାଜଧାନୀର 10 ସ୍ଥାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ସେହିଭଳି କଟକ ବାଲିଯାତ୍ରା ପଡ଼ିଆ ଓ ପୁରୀରେ ଆୟୋଜିତ ରାବଣ ପୋଡ଼ିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ବିଜୟା ଦଶମୀରେ ଭଦ୍ରକ ଜିଲ୍ଲା ଅନ୍ନପାଳ ପଞ୍ଚାୟତ ଦୁର୍ଗାପଡ଼ିଆରେ ରାବଣ ପୋଡ଼ି ଉତ୍ସବ ସହିତ ବଳଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ବିଶ୍ୱ ହାତଧୁଆ ଦିବସ ପାଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ନଭେମ୍ବର ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏକମାସ ଧରି ଆସନ୍ତା ନଭେମ୍ବର ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଚଳିତ ବର୍ଷ ବିଶ୍ୱ ହାତଧୁଆ ଦିବସର ବାର୍ତ୍ତା ରହିଛି କାହିଁକି ସ୍ୱଚ୍ଛ ହାତ ଗୁରୁତ୍ୱପୂର୍ଣ୍ଣ। ରାଜସ୍ୱ ପର୍ଷଦ ଓ ଏହା ଅଧୀନରେ କାର୍ଯ୍ୟ କରୁଥିବା ଅଦାଲତଗୁଡ଼ିକର କାର୍ଯ୍ୟଧାରାକୁ ବ୍ୟବସ୍ଥିତ କରିବା ଦିଗରେ କ'ଣ ପଦକ୍ଷେପ ନିଆଯାଇଛି ସତ୍ୟପାଠ ଜରିଆରେ ରାଜ୍ୟ ସରକାର ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି। ରାଜସ୍ୱ ଅଦାଲତଗୁଡ଼ିକରେ ବିଚାରାଧୀନ 1,31,000ରୁ ଅଧିକ ଜମିଜମା ମାମଲାର ତ୍ୱରିତ ଫଇସଲା ପାଇଁ ପ୍ରତି ସପ୍ତାହରେ 3 ଦିନ ଶୁଣାଣି କରାଯିବ। ପ୍ରତି ଶୁଣାଣିରେ 50 ପୁରୁଣା ମାମଲା ତାଲିକାଭୁକ୍ତ ହେବ। ନୂତନ ମାମଲାଗୁଡ଼ିକର ଆସନ୍ତା 6 ମଧ୍ୟରେ ଶୁଣାଣି ହେବ ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଉଲ୍ଲେଖ ରହିଛି। ସତ୍ୟପାଠ ଅନୁଯାୟୀ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୋଟରଯାନ ଟିକସ, ଅତିରିକ୍ତ ଟିକସ, ଜରିମାନାର ଏକକାଳୀନ ସମାଧାନ ଆଦି ଯୋଜନାର ସୁବିଧା ନେବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ବାଣିଜ୍ୟ ଓ ପରିବହନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି। ବାଣିଜ୍ୟିକ, କୃଷିଭିତ୍ତିକ, ତିନିଚକିଆ ଆଦି ମୋଟରଯାନ ପାଇଁ 31 ମାର୍ଚ୍ଚ 2022 ପୂର୍ବର ବକେୟା ଟିକସ ଏକକାଳୀନ ପୈଠ କଲେ 100% ଜରିମାନା ରାଶି ଛାଡ଼ର ସୁବିଧା ରହିଛି। ଗାଡ଼ି ସ୍କ୍ରାପିଂ କରିବାକୁ ଚାହିଁଲେ 100% ବକେୟା ଛାଡ଼ର ମଧ୍ୟ ସୁବିଧା ମିଳିବ। ଏହି ଯୋଜନାର ସୁବିଧା ନେବାର ଶେଷ ତାରିଖ ଆସନ୍ତା ଡିସେମ୍ବର ମାସ 26 ତାରିଖ ରହିଛି। ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡ଼ୁଆ ମିଳିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ କରିବେ। ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଇନ ମନ୍ତ୍ରୀ କହିଛନ୍ତି। ଓଡ଼ିଶାରୁ ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି। ଚଳିତ ବର୍ଷ ସ୍ୱାଭାବିକ ସମୟର 4 ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। କେରଳ ତଟ ଛୁଇଁବାର 8 ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ 11 ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ରାଜ୍ୟରେ ଏହି ସମୟ ମଧ୍ୟରେ 1092 ମିଲିମିଟର ବର୍ଷା ହୋଇଥିଲା, ଯାହାକି ସ୍ୱାଭାବିକ ବର୍ଷାଠାରୁ 5% କମ୍ ଥିଲା। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ 56% ଏବଂ ନୂଆପଡ଼ା ଜିଲ୍ଲାରେ 13% ଅଧିକ ବର୍ଷା ହୋଇଥିଲା। 24 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।